आकाशवाणी संबलपुर आंचलिक खबर पढ़ुछन सुप्रीति मिश्र। जुहार पहला मुखिया खबर। केन्दुछर ठाने भिजन 2036 लागि मतामत देबार के जनसाधारण को आह्वान देले मुख्यमंत्री। आइबा 30 तारीख संबलपुर गस्त थी आसुछन स्वराष्ट्र मंत्री अमित शाह। एनजीपी बैठक थी दुईटा रेलवे आर तीनटा राजपथ प्रकल्प विकास लागि नियागला निष्पत्ति। ठान पाइछे डंगरी पोसी जरोली प्रकल्प काम। और दिनकर विरती उतरु आज फेर मूल हैला रत्नभंडार मरामती काम। एथरा पूरा खबर। शिक्षा अज्ञान रो अंधार के दूर करिकरी गुटे सुस्थ समाज गठन करबार के सहायक हेसी बोली मुख्यमंत्री मोहन चरण माझी कहिछन। केन्दुछर जिला चंपुआठाने सरकारी महताब हाईस्कूल हीरक जयंती उत्सव थी जोग देकरी मुख्यमंत्री कहिछन जे शिक्षा व्यवस्था के बरकस करबार लागि सरकार संकल्पबद्ध। ई उधे मुख्यमंत्री राज्य के समृद्ध करबार लागि भिजन 2036 लागि निजर मतामत देबार के जनसाधारण को आह्वान करिछन। मुख्यमंत्री कहिछन राज्यर अग्रगति दिगे इटा गुटे वैप्लविक परिवर्तन आनबा, विकसित ओडिशा लागि पहला विकसित केन्दुछर निर्माण हेबा, जिल्लार सामग्रिक विकास संगे राज्यर शिल्प प्रतिष्ठा निजुक्ति सुजोग सृष्टि के गुरुत्व दियाजिबा बोली मुख्यमंत्री कहिछन। मुख्यमंत्री मोहन चरण माझी आजठानु पांच दिनिया गस्त थी दिल्ली आर राजस्थान जाउछन। सूचना अनुसार मुख्यमंत्री आजठानु 21 तारीख तक राजस्थान थी रहबे। 21 तारीख दिन राजस्थान नु बाहरिकरी से तीन दिनिया दिल्ली गस्त थी जिबे। राजस्थान रो जैसलमेर ठाने 55 नंबर जीएसटी बैठक थी मुख्यमंत्री श्री माझी जोग देबे। मुख्यमंत्री श्री माझी प्राक बजेट आलोचना थी भाग नेबे बोली भी जनापड़ी। से 23 तारीख दिन भुवनेश्वर फेरीजार कार्यसूची रही। स्वराष्ट्र मंत्री अमित शाह आइबा 30 तारीख दिन संबलपुर गस्थति आइबे बोली विधायक जयनारायण मिश्र आज सूचना दैछन। श्री मिश्र कहिछन जे स्वराष्ट्र मंत्री पहला संबलपुर आसिकरी माँ समलेइंकर दर्शन करबे, तार परे बुर्ला भीमसारन गुटे स्वतंत्र कोठा उद्घाटन करबे। सेनु कुत्पालीके जाइकरी स्वाधीनता संग्रामी आर सुरेन्द्र साईंकर भाई शहीद छबिल साईंकर बलिदान दिवस कार्यक्रम थी जोग देबे। छबिल साईंकर जीवनी उपरे लिखित गुटे बही भिल उन्मोचन करबे बोली विधायक श्री मिश्र आर रेंगालीर आघर विधायक नावरी नायक सूचना दैछन। इतार सहते आउ भिन भिन कार्यक्रम थी भिल स्वराष्ट्र मंत्री जोग देबे, जेंथिर तालिका यहादे बना चालीछे बोली श्री मिश्र कहिछन। स्वराष्ट्र मंत्रींकर गस्त के नेकरी संबलपुर जिल्लापाल कमिश्नर आर एसपी कुत्पाली जाइकरी सुरक्षा स्थिति समीक्षा करिछन। प्रधानमंत्री गतिशक्ति योजना अधीन नेटवर्क प्लानिंग ग्रुप एनपीजीर 85 नंबर बैठक आज हो जाइछि। बैठक थी दुईटा रेलवे आर तीनटा राजपथ विकास प्रकल्प मूल्यांकन करा जाइछि। एनपीजी बैठक थी ओडिशा आर झारखंड के जुड़ुथुबा डंगरी पोसी जरेली प्रकल्प काम ठान पाइछे। 85.88 किलोमीटर रो 3 आर 4 नंबर लाइन रास्ता संगे समांतर भावे रास्ता निर्माण हेबा। ई रास्ता केन्दुछर इलाकानु राज्यर भिन भिन शिल्पांचल आर पारादीप बंदर इलाका के लुहापथर परिवहन लागि गुटे बड़ भूमिका नेबा। शहे दिन तक हेबारे सघन जक्षमा निराकरण कार्यक्रम गला 7 तारीख नु मूल हो राज्यर बलांगीर बरगढ़ बौद्ध देवगढ़ कलाहांडी सुवर्णपुर आर सुंदरगढ़ सहित राज्यर 19 जक्षमा प्रवण जिल्लान ई कार्यक्रम कालठानु मूल हो 60 बछर नु अत्का बयसर लोक मधुमेह पीड़ित अपपुष्टि शिकार कि एचआईवी आक्रांत व्यक्ति धूमपान आ मद्यपान करुथबार व्यक्ति सहित 5 बछर भितरे जक्षमाथी संक्रमित होता लोकं चिकित्सा कर जक्षमा निराकरण कामथी सामिल कर देशे 2025 मसीहा तक जक्षमा रोग रो अंत करबार लागि सरकारकर तरफ भिन भिन योजना कार्यकारी हेउछे। इताके सफल करबार लागि 100 दिनिया जक्षमा निराकरण अभियान बरगढ़ जिल्लार 12 ब्लॉक ने मूल हेइछे। तृणमूल स्तर थी स्वास्थ्यकर्मी आर आशाकर्मीकर जरिए जक्षमा रोगींकु चिन्हट करा जाउछे। 2023 मसीहा तक जिल्लान 1798 छन जक्षमा रोगी चिन्हट हेइथिबा स्वास्थ्य विभाग तरफ सूचना मिलिछे। ई बछर जिल्लाने 90 छन जक्षमा रोगींकर जीवन जाइथिबार बेले 91.95% रोगी पूरा ठीक हेछन। ई उपरे जातीय जक्षमा मुक्त अभियान रो जिल्ला कार्यक्रम संयोजक शोभन कुमार कर आकाशवाणी के कहिछन।
ଭଲନେରେବୁଲ ଗ୍ରୁପ୍ସ ଅଛନ୍ତି ଆମ ସମାଜରେ, ଯେଉଁମାନଙ୍କ କ୍ଷେତ୍ରରେ ଯକ୍ଷ୍ମା ରୋଗ ହେବାର ସମ୍ଭାବନାଟା ଅଧିକ ରହିଛି, ସେହି ବର୍ଗର ଲୋକମାନଙ୍କୁ ବର୍ତ୍ତମାନ ଗ୍ରାସରୁଟ୍ ଲେଭେଲରେ ବା ଆମର ତୃଣମୂଳ ସ୍ତରରେ ଭିଲେଜ ଲେଭେଲରେ ତାଙ୍କୁ ସ୍କ୍ରିନିଂ କରାହବ, ଯେଉଁଟାକି ଆଶା ଦିଦିଙ୍କ ଦ୍ୱାରା କରାଯିବ। ତ ଏଇ ଯେଉଁ ଭଲନେରେବୁଲ ଗ୍ରୁପ୍ ଅଛନ୍ତି ସେମାନେ ହେଲେ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ, ତାପରେ ପୂର୍ବରୁ ଯକ୍ଷ୍ମା ରୋଗ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି, ଡାଇବେଟିକ୍ର ଶିକାର ହୋଇଛନ୍ତି, ମାଦକ ଦ୍ରବ୍ୟ ବା ଧୂମ୍ରପାନ କରୁଛନ୍ତି, ମାଲ ନ୍ୟୁଟ୍ରିସନ୍ ବା କୁପୋଷଣର ଶିକାର ହୋଇଛନ୍ତି, ଏବଂ ପୂର୍ବରୁ କୌଣସି ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଯଦି ଆସିଛନ୍ତି ସେହିଭଳିଆ ବ୍ୟକ୍ତିବିଶେଷମାନଙ୍କୁ ଏହି ଶିବିର ମାଧ୍ୟମରେ ଚିହ୍ନଟ କରାଯିବ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଗୋଟେ ଦିନର ବିରତି ଉତ୍ତରୁ ଆଜି ଫେର୍ ଘାଏ ପୁରୀ ରତ୍ନଭଣ୍ଡାର ମରାମତି କାମ ମୂଲ ହୋଇଛି। ଗଲା ମଙ୍ଗଳବାର ଦିନ ଭିତରେ ରତ୍ନଭଣ୍ଡାର ମରାମତି କାମ ମୂଲ ହୋଇଥିବାର ବେଳେ ଲୁହାର ଭାଡ଼ା ବନ୍ଧା ହୋଇଥିଲା। ଏଏସ୍ଆଇର 15 ରୁ 20 ଜଣ କୁଶଳୀ ଶ୍ରମିକଙ୍କ ଦ୍ୱାରା ଏହି କାମ ମୂଲ କରାଯାଇଥିଲା। ଛତିଶା ନିଯୋଗ ବୈଠକ ଥି ପ୍ରସ୍ତୁତ ନୀତି ନିର୍ଘଣ୍ଟ ଆର୍ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ 2 ନମ୍ବର ଭୋଗମଣ୍ଡପ ଉତ୍ତରୁ ମରାମତି କାମ କରାଯାଉଛି। ଗଲାକାଲ ମହାପ୍ରଭୁଙ୍କର ମହାସ୍ନାନ ନୀତିର ଲାଗି ଆଜି କମ୍ ସମୟ ଲାଗି ମରାମତି କାମ ହୋଇଥିଲା। ନୂଆ ବଚ୍ଛନ୍ନୁ ପୁରୀ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ମୂଲ ହେବାରକେ ଯାଉଛେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜ ସୂଚନା ଦେଇଛନ୍। ନାଟମଣ୍ଡପଠାରେ ଖାସ୍ ବ୍ୟାରିକେଡ୍ କରିକି ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯିବା, ଇତାର ଭିତରେ ସବୁ ବର୍ଗର ଲୋକମାନେ ଭିନ୍ ଭିନ୍ ଲାଇନ୍ ଦେଇକରି ମନ୍ଦିର ଭିତରେ ଦର୍ଶନ କରିପାରିବେ। ସିଆଡ଼େ ଦିବ୍ୟାଙ୍ଗ ଭକ୍ତମାନଙ୍କ ଲାଗି ଖାସ୍ ଦର୍ଶନ ବ୍ୟବସ୍ଥା ବାବଦେ ଖୁବ୍ ଜଲ୍ଦି ସେବାୟତଙ୍କ ସାଙ୍ଗେ ଆଲୋଚନା କରାଯିବା। ମନ୍ଦିର ଭିତରେ ବିଶୃଙ୍ଖଳା ଦେଖାଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ହେନ୍ତା ରତ୍ନଭଣ୍ଡାର କାମକେ ନଜରଠି ରଖିକରି ସର୍ବସାଧାରଣ ଦର୍ଶନ ଲାଗି ଜରୁରୀ ପଦକ୍ଷେପ ନିଆଯାଉଛେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 117 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେର୍ ଘାଏ ପ୍ରସାରଣ କରାଯିବା। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ଲାଗି ରାଜ୍ୟ ସରକାର ଗୋଟେ ବଡ଼ ପଦକ୍ଷେପ ନେବାରକେ ଯାଉଛନ୍। ନିଷ୍ପତ୍ତି ଅନୁସାରେ ଗୋଟେ କମ୍ପାନୀ ଖାସ୍ ସଶସ୍ତ୍ର ପୁଲିସ୍ ବାହିନୀ ଶିମିଳିପାଳ ଅଭୟାରଣ୍ୟକେ ଯୁଗବେ। ଯୋଜନା ଅନୁସାରେ 131 ଜଣିଆ ସ୍ୱତନ୍ତ୍ର ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ ଗଠନ କରାଯିବା ବୋଲି ଗୃହ ସଚିବ ସତ୍ୟବ୍ରତ ସାହୁ ଏକାଉଣ୍ଟ ଜେନେରାଲ୍କୁ ଜଣାଇଛନ୍। ମୟୂରଭଞ୍ଜ ଏସ୍ପି ଇତାର ପ୍ରଶାସନିକ ଦାୟିତ୍ୱଥି ରହିବେ ଆର୍ ଇ କମ୍ପାନୀର ସବୁ ଖର୍ଚ୍ଚା ଜଙ୍ଗଲ ଆଉ ପରିବେଶ ବିଭାଗ ବହନ କରବା ବୋଲି ସରକାରୀ ଭାବେ କୁହାଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ବଡ଼ାଗୁଡ଼ା ଗାଁର କାର୍ଯ୍ୟରତ ଯବାନ ଈଶ୍ୱର ତାଲିଆଙ୍କ ରାଜସ୍ଥାନର ଟ୍ୟାଙ୍କ ଫାୟାରିଂ ଅଭ୍ୟାସ ବେଳେ ଜୀବନ ଯାଇଛି। 2011 ମସିହାଥି ଈଶ୍ୱର ତାଲିଆ ସେନାବାହିନୀଥି ଯୋଗ ଦେଇକରି ଜମ୍ମୁର 46 ଆର୍ମି ଆର୍ମଡ୍ ରେଜିମେଣ୍ଟଥି କାର୍ଯ୍ୟରତ ଥିଲେ। ଗଲାକାଲି ରାଜସ୍ଥାନର ଅଭ୍ୟାସ ବେଳେ ତାଙ୍କର ମୃତ୍ୟୁ ହୋଇଛି। ଆଇବାକାଲି ତାଙ୍କର ମରଶରୀର ଜନ୍ମମାଟିନ ପହଞ୍ଚିବାର ସୂଚନା ମିଳିଛି। ଆଇଆଇଏମ୍ ସମ୍ବଲପୁର ତାର ନାଁ ଲେଖା ବ୍ୟବସ୍ଥାଥି ଗୋଟେ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ନୂଆ ବଛର 2025-26 ଅନୁଷ୍ଠାନ ଏମ୍ବିଏ ପାଠ୍ୟକ୍ରମ ଲାଗି ନାଁ ଲେଖା ପ୍ରକ୍ରିୟା ସ୍ୱାଧୀନ ଭାବେ ପରିଚାଳନା କରବା। ଇତାର ଛଡ଼ା ନୂଆକରି ମୂଲ ହୋଇଥିବା ବିଜ୍ନେସ୍ ଏନାଲିଟିକ୍ସଥି ଏମ୍ବିଏ ପାଠ୍ୟକ୍ରମଟି ସମାନ ପ୍ରକ୍ରିୟା ଲାଗୁ ହେବା। ସୂଚନା ଆର୍ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ଉପନିର୍ଦ୍ଦେଶିକା କଲ୍ୟାଣୀ ଦାସ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତଥି ଆସିକରି ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ଆର୍ ସୂଚନା କେନ୍ଦ୍ର ଆଉ ପାଠାଗାର ନିରୀକ୍ଷଣ କରିଛନ୍। ଇ ସମୟଥି କାର୍ଯ୍ୟାଳୟଥି ଥିବା ସବୁ କାମର ତଦାରଖ କରବାର ସହିତ କାର୍ଯ୍ୟାଳୟର ସବୁ ଦସ୍ତାବିଜ ଯାଞ୍ଚ କରିକରି କର୍ମଚାରୀମାନଙ୍କ ସଙ୍ଗେ ଆଇବା କାର୍ଯ୍ୟପ୍ରଣାଳୀକେ ତୁର୍ତ୍ତି କରବାର ଲାଗି ପରାମର୍ଶ ଦେଇଛନ୍। ଦେବଗଡ଼ ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟଠାରେ ଭାରତୀୟ ବାୟୁସେନାଥି ନିଯୁକ୍ତି ଲାଗି ଗୋଟେ ପରାମର୍ଶ ଆର୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ଆର୍ ନିୟୋଜନ କାର୍ଯ୍ୟାଳୟ ଆଉ 9 ନମ୍ବର ଏୟାରମେନ୍ ସର୍ଭିସ୍ ସେଣ୍ଟର ଭୁବନେଶ୍ୱରର ମିଳିତ ଚେରେଷ୍ଟାଥି କରାଯାଇଥିଲା। କାର୍ଯ୍ୟକ୍ରମଥି ବାୟୁସେନା ଲାଗି ଭିନ୍ ଭିନ୍ ସୁଯୋଗ, ଯୋଗ୍ୟତା ମାନଦଣ୍ଡ ଆର୍ ଦରକାରୀ ପରୀକ୍ଷା ବିଷୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ 2ର 29ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଗଣେଶରାମ ପ୍ରଧାନଙ୍କ ଅଧ୍ୟକ୍ଷତାତି ହୋଇଥିବା ଉତ୍ସବଟି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛାତ୍ରଛାତ୍ରୀ ଆର୍ ଅଭିଭାବକମାନଙ୍କୁ ଭଲ ପାଠ ପଢ଼ବାରକେ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଆର୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। শেষে মুখিয়া খবর ফেরখায়। কেন্দুঝরঠানে ভিজন 2036 লাগি মতামত দেবারকে জনসাধারণ আহ্বান দেলে মুখ্যমন্ত্রী। আইবা 30 তারিখ সম্বলপুর গস্তি আসুছন স্বরাষ্ট্রমন্ত্রী অমিত শাহা। এনজিপি বৈঠক থি দুইটা রেলওয়ে আর তিনটা রাজপথ প্রকল্পর বিকাশ লাগি নিয়াগলা নিষ্পত্তি। ঠান পাইছে ডঙ্গরি পোষি জরুলি প্রকল্প কাম আর দিনকর বিরতি উত্রু। আজ ফেরঘায় মূল হেলা রত্নভণ্ডার মরামতি কাম। আজির আঞ্চলিক খবর ইন শেষ হলা। জুহার।